ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଦେବଗଡ଼ ଜିଲ୍ଲାର ବିକାଶ ପାଇଁ 184 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡରରେ ପରିବର୍ତ୍ତନ, ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଓସିପା ପୋର୍ଟାଲରେ ବଦଳି ପାଇଁ କରିପାରିବେ ଦରଖାସ୍ତ। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖା ଲାଗି ଆଜିଠାରୁ ସାମ୍ସ ପୋର୍ଟାଲରେ ଆରମ୍ଭ ହେଲା ଚଏସ୍ ଫିଲିଂ ପ୍ରକ୍ରିୟା। ସ୍ଥାୟୀ ଭବିଷ୍ୟତ ନିମନ୍ତେ ସାଇକେଲ ଚାଳନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ଏବଂ ପଶ୍ଚିମା ଉତ୍ତପ୍ତ ବାୟୁ ରାଜ୍ୟକୁ ପ୍ରବେଶ କରୁଥିବାରୁ 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଦିନ ତାପମାତ୍ରା। ଦେବଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଏବଂ ଶିଳ୍ପ ସମୃଦ୍ଧ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ 184 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର 15 ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର କେନ୍ଦୁପତ୍ର ତୋଳାଳିଙ୍କ ପାଇଁ 57 କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏହାସହ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳୀଙ୍କ ପାଇଁ ବିଭିନ୍ନ ଆନୁଷଙ୍ଗିକ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ପୁରୀ, ଭୁବନେଶ୍ୱର, ଭବାନୀପାଟଣା ଏବଂ ରାଇଘରରୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ଆରମ୍ଭ ହେବ। ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବା ଅଧୀନରେ ପୁରୀରୁ ଅଯୋଧ୍ୟା, ଉଜ୍ଜୟିନୀ, ତିରୁପତି, ହାଇଦ୍ରାବାଦ, ଭିଲାଇକୁ ବସ୍ ଚଳାଚଳ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱରରୁ ବିଶାଖାପାଟଣା ଏବଂ ରାଇଘର ଓ ଭବାନୀପାଟଣାରୁ ହାଇଦ୍ରାବାଦକୁ ମଧ୍ୟ ଏହି ଯୋଜନା ଅଧୀନରେ ଶ୍ରୀଜଗନ୍ନାଥ ବସ୍ ଚଳାଚଳ କରିବ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବାର ଅପରାହ୍ନରେ ଶୁଭାରମ୍ଭ କରିବେ। ଆସନ୍ତାକାଲିଠାରୁ ଶ୍ରୀଜଗନ୍ନାଥ ବସ୍ ସେବା ଆରମ୍ଭ ହେବ। ଶୂନ୍ୟ ଦୁର୍ଘଟଣାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ବାଣିଜ୍ୟ ଓ ପରିବହନ ବିଭାଗର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ ହେବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସିପା ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡରରେ ସଂଶୋଧନ କରାଯାଇଛି। ଯେଉଁ ଶିକ୍ଷକମାନେ ଜିଲ୍ଲା ମଧ୍ୟରେ କିମ୍ବା ଅନ୍ୟ ଜିଲ୍ଲାକୁ ବଦଳି ହେବାକୁ ଚାହୁଁଛନ୍ତି ସେମାନେ ଆସନ୍ତା 6 ତାରିଖ ଶୁକ୍ରବାର ସୁଦ୍ଧା ଓସିପାର ଅଫିସିଆଲ ୱେବ୍ସାଇଟ୍ ମାଧ୍ୟମରେ ଆବେଦନପତ୍ର ଦାଖଲ କରିପାରିବେ। ଆସନ୍ତା 9 ତାରିଖରୁ 16 ତାରିଖ ମଧ୍ୟରେ ଆବେଦନଗୁଡ଼ିକର ଯାଞ୍ଚ କରାଯିବ। ଚୂଡ଼ାନ୍ତ ତାଲିକା ଆସନ୍ତା ମାସ 18 ତାରିଖରେ ଓସିପା ୱେବ୍ସାଇଟ୍ରେ ପ୍ରକାଶ ପାଇବ। ବଦଳି ନୀତି ଅନୁସାରେ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଥିବା ଆବେଦନପତ୍ରଗୁଡ଼ିକୁ ବିଚାରକୁ ନିଆଯିବ। ଜୁଲାଇ ମାସ 18 ଓ 19 ତାରିଖରେ ବଦଳି ପାଇଁ ନିର୍ଦ୍ଦେଶନାମା ପ୍ରକାଶ ପାଇବ। ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ପଞ୍ଚାୟତ ବିଭାଗକୁ ଅଭିଯୋଗ ଆସିଲେ ଆଇନ ଅନୁଯାୟୀ ସେମାନଙ୍କ ଉପରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ନାୟକ କହିଛନ୍ତି। ବଲାଙ୍ଗୀରର ପାଟନାଗଡ଼ଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସ୍ଥାନୀୟ ଚାଷୀମାନଙ୍କୁ ଆମ୍ବ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଆମ୍ବର ଚାହିଦା ବୃଦ୍ଧି ପାଇଁ ଅମୃତ ବ୍ରାଣ୍ଡ ଲୋଗୋ ଉନ୍ମୋଚନ କରିଛନ୍ତି। ଚାଷୀର ଉପାର୍ଜନ ସାମଗ୍ରୀର ଦାମ୍ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପଦକ୍ଷେପ ଦ୍ୱାରା ଚାଷୀର ଆୟ ବୃଦ୍ଧି ହେବା ସହ ମନୋବଳ ଦୃଢ଼ ହେବ ବୋଲି ନାବାର୍ଡ଼ର ଉପନିର୍ଦ୍ଦେଶକ କହିଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଲାଗି ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି। ସୂଚନା ଅନୁସାରେ ଆଜିଠାରୁ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ ଲଗ୍ଇନ୍ କରି ପାଠ୍ୟକ୍ରମରେ ନାମଲେଖା ଲାଗି ଆବେଦନ କରିପାରିବେ। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଚଏସ୍ ଫିଲିଂ ଜାରି ରହିବ ଏବଂ 13 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ବର୍ଷ ପ୍ରାୟ 57,000 ଛାତ୍ରଛାତ୍ରୀ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ପରୀକ୍ଷା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଏବଂ ପରିବେଶ ସଂରକ୍ଷଣ ନିମନ୍ତେ ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସାଇକେଲ ଦିବସ ପାଳନ ହେଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ସଭାରେ 2018 ପ୍ରତିବର୍ଷ ଜୁନ୍ 3 ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ସ୍ଥାୟୀ ଭବିଷ୍ୟତ ନିମନ୍ତେ ସାଇକେଲ ଚାଳନା। ସାଇକେଲ ଗମନାଗମନ ଓ ପରିବହନ କ୍ଷେତ୍ରରେ ସବୁଠାରୁ ପୁରୁଣା ଓ ଜରୁରୀ ମାଧ୍ୟମ ଭାବରେ ପରିଗଣିତ ହୋଇଆସୁଛି। ବିଶ୍ୱ ସାଇକେଲ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସାଇକେଲ କେବଳ ଏକ ଯାତାୟତର ସାଧନ ନୁହେଁ, ବରଂ ଏକ ସୁସ୍ଥ ଓ ସୁରକ୍ଷିତ ଭବିଷ୍ୟତ ଦିଗରେ ନିଆଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସମସ୍ତେ ସୁସ୍ଥ ଓ ସମାବେଶୀ ବିକାଶ ପାଇଁ ସଂକଳ୍ପ ନେବାକୁ ଶ୍ରୀ ମାଝୀ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସାଇକେଲ ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହ ପରିବେଶ ସୁରକ୍ଷା ଓ ଶାରୀରିକ ସୁସ୍ଥତା କ୍ଷେତ୍ରରେ ସାଇକେଲର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ବିଶ୍ୱ ସାଇକେଲ ଦିବସ ଅବସରରେ ଡକ୍ଟର ପୀୟୂଷ ରଞ୍ଜନ ରାଉତ ଆକାଶବାଣୀକୁ କହିଛନ୍ତି,
2018 ଆରମ୍ଭ ହୋଇଛି, ପରିବେଶକୁ ନେଇ ଆଉ ସ୍ୱାସ୍ଥ୍ୟ ସମ୍ବନ୍ଧୀକୁ ନେଇ ଆରମ୍ଭ ହୋଇଥିଲା। ଲୋକମାନଙ୍କ ଭିତରେ ଗୋଟେ ଧନୀ ଗରିବ ତାରତମ୍ୟ ରହୁଥିଲା, କେବଳ ଧନୀ ମାନେ ହିଁ ଗାଡି ଚଲେଇବେ, ଗରିବ ମାନେ ସାଇକେଲ ଚଲେଇବେ, ଏଇ ଇନିକ୍ୱାଲିଟି ଯୋଉ ଲୋକଙ୍କ ମଧ୍ୟରେ ଫରକ ଥିଲା ସେଇଟାକୁ କମେଇବା ପାଇଁ ସାଇକ୍ଲିଂ ଡେ ପାଳନ କରାଯାଏ। ଆଜିର ଦିନରେ ବାର୍ତ୍ତା ରହୁଛି, ଆମେ ଯେତେ 5 କିଲୋମିଟର 10 କିଲୋମିଟରରେ ଯାତ୍ରା ଅଛି ତାକୁ ଆମେ ଚେଷ୍ଟା କରିବା କେମିତି ଆମେ ପେଟ୍ରୋଲ ଡିଜେଲ ନ ବ୍ୟବହାର କରି ସାଇକେଲ ବ୍ୟବହାର କରିବାକୁ ଚେଷ୍ଟା କରିବା, ଫଳସ୍ୱରୂପ ଆମେ ଫିଜିକାଲ ଫିଟନେସ ରହିପାରିବା, ତୃତୀୟ ଜିନିଷ ହେଉଛି ପରିବେଶ ସୁରକ୍ଷିତ ବି ଆମେ ରଖିପାରିବା।
ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡ଼ାଲଗୁଡ଼ା ଗାଁରେ ଘରୋଇ ନିର୍ମାଣାଧୀନ ପାଇଖାନା ଟାଙ୍କିର ମାଟି କାଢ଼ିବା ସମୟରେ ଶ୍ୱାସରୁଦ୍ଧ ହୋଇ 4 ମୃତ୍ୟୁ ଘଟିଛି। ଅଗ୍ନିଶମ ବାହିନୀ, ପୁଲିସ, ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଲୋକଙ୍କୁ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ 2025-26 ଶିକ୍ଷାବର୍ଷ ସ୍ନାତକରେ ନାମଲେଖା ଆବେଦନ ଅବଧି ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜୁନ୍ 1 ପର୍ଯ୍ୟନ୍ତ ଆବେଦନର ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆବେଦନ ଅବଧି ବୃଦ୍ଧି କରାଯାଇଛି। ଜୁନ୍ 1 ଆବେଦନ ଅବଧି ଶେଷ ହୋଇଥିଲେ ହେଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆବେଦନ ଅବଧି ବୃଦ୍ଧି କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ପାନୀୟ ଜଳର ଗୁଣବତ୍ତା ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ପରୀକ୍ଷଣ ଅଧିକାରୀ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ। ବିଭାଗୀୟ ଅଧିକାରୀ ଲୋକମାନେ ବ୍ୟବହାର କରୁଥିବା ପାନୀୟ ଜଳ, ପଞ୍ଚାୟତରେ ପ୍ରତିଷ୍ଠା ହୋଇଥିବା ନଳକୂପରେ ଜଳର ଗୁଣବତ୍ତା ଉପରେ ପଦକ୍ଷେପ ନେବାକୁ ଗୁରୁତ୍ୱାରୋପ କରିଥିଲେ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଜଧାନୀ ଭୁବନେଶ୍ୱରରେ କୃତ୍ରିମ ଜଳବନ୍ଦୀ ସମସ୍ୟାର ସମୀକ୍ଷା କରିଛନ୍ତି। ବିଏମ୍ସି ଅଞ୍ଚଳରେ ଥିବା ଇସ୍କନ ମନ୍ଦିର ସମ୍ମୁଖ, ବମିଖାଲ ଏବଂ ଭୋଇନଗର ଆଦି ବିଭିନ୍ନ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ ସଂଗଠିତ 2 ଭୟଙ୍କର ଯୁଦ୍ଧ ମଧ୍ୟରୁ ଖ୍ରୀଷ୍ଟପୂର୍ବ 261 ଘଟିଥିବା କଳିଙ୍ଗ ଯୁଦ୍ଧ ସମ୍ପର୍କରେ ବିସ୍ତୃତ ଏବଂ ବ୍ୟାପକ ତଥ୍ୟ ଉପଲବ୍ଧ କରିବା ନେଇ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଐତିହାସିକ ଏବଂ ବିଦ୍ୱାନମାନଙ୍କୁ ନେଇ ଏକ କର୍ମଶାଳା ଭୁବନେଶ୍ୱର ପାନ୍ଥନିବାସଠାରେ ଆଜି ଅନୁଷ୍ଠିତ ହେଉଛି। କର୍ମଶାଳାରେ କଳିଙ୍ଗ ଯୁଦ୍ଧ ସମ୍ପର୍କରେ ଐତିହାସିକ ଓ ଗବେଷକମାନେ ସେମାନଙ୍କର ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନ କରିବେ ବୋଲି ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି। ଆଖି, ଆଖିପତା କିମ୍ବା ଏହାର ପାର୍ଶ୍ୱବର୍ତ୍ତୀ ସ୍ଥାନରେ କୌଣସି ପ୍ରକାର ଆଘାତକୁ ଅକୁଲାର ଟ୍ରମା କୁହାଯାଏ। ଏହା ଦୁର୍ଘଟଣା, ଆଘାତ କିମ୍ବା କୌଣସି ବସ୍ତୁ ସଂସ୍ପର୍ଶରେ ଆସିବା ଯୋଗୁଁ ହୋଇଥାଏ। ଏହା ସାମାନ୍ୟରୁ ଆରମ୍ଭ ହୋଇ ଗୁରୁତର କ୍ଷତି ସହ ଦୃଷ୍ଟିଶକ୍ତି ହ୍ରାସ କରିଥାଏ। ଏପରି ଅସୁବିଧା ଉପୁଜିଲେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ। ଏ ସମ୍ପର୍କରେ ଚକ୍ଷୁ ବିଶେଷଜ୍ଞ ଡକ୍ଟର ଅନିତା ମିଶ୍ର ଆକାଶବାଣୀକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
ଚକ୍ଷୁରେ ଆଘାତ ସାଧାରଣତଃ ରୋଡ୍ ଆକ୍ସିଡେଣ୍ଟ, ମେସିନ୍ରେ କାମ କରୁଥିଲା ବେଳେ କି ଖେଳାଖେଳି କରୁଥିଲା ବେଳେ ହେଇପାରେ। ପ୍ରବଳ ଚକ୍ଷୁ ଯନ୍ତ୍ରଣା, ହଠାତ୍ରେ ଦୃଷ୍ଟିଶକ୍ତି କମିଯିବା ଏହାର ଲକ୍ଷଣ। ଯଦି ଆଖିରେ ପୋକ, କାଦୁଅ, ଚୂନ, ଆସିଡ୍ ଏଇଭଳିଆ କିଛି ପଡିଛି ତେବେ ସଫା ପାଣିରେ ତୁରନ୍ତ ଧୋଇଦେବେ। କିନ୍ତୁ ଯଦି କିଛି ପଶିଯାଇଛି ଯେମିତିକି କଣ୍ଟା, କାଚ, ପଥର, ତାହେଲେ ନିଜେ କାଢିବାକୁ କେବେ ବି ଚେଷ୍ଟା ନକରି ନିକଟସ୍ଥ ସ୍ୱାସ୍ଥ୍ୟ ଚିକିତ୍ସାଳୟରେ ଯାଇକି ଦେଖେଇବେ।
ପାଣିପାଗ, ମେଘମୁକ୍ତ ଆକାଶ ଏବଂ ପଶ୍ଚିମା ଉତ୍ତପ୍ତ ବାୟୁ ରାଜ୍ୟକୁ ପ୍ରବେଶ କରୁଥିବାରୁ ଦିନ ତାପମାତ୍ରା ବୃଦ୍ଧି ପାଇଛି। ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ତାପମାତ୍ରା 2-4 ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଦେବଗଡ଼ ଜିଲ୍ଲାର ବିକାଶ ପାଇଁ 184 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡରରେ ପରିବର୍ତ୍ତନ। ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଓସେପା ପୋର୍ଟାଲରେ ବଦଳି ପାଇଁ କରିପାରିବେ ଦରଖାସ୍ତ। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖା ଲାଗି ଆଜିଠାରୁ ସାମ୍ସ ପୋର୍ଟାଲରେ ଆରମ୍ଭ ହେଲା ଚଏସ୍ ଫିଲିଂ ପ୍ରକ୍ରିୟା। ଏବଂ ପଶ୍ଚିମା ଉତ୍ତପ୍ତ ବାୟୁ ରାଜ୍ୟକୁ ପ୍ରବେଶ କରୁଥିବାରୁ 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଦିନ ତାପମାତ୍ରା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।